ଓମ୍ ଶାନ୍ତି। ଆଜିର ପ୍ରାତଃ ମୁରଲି 31/3/26। ବାପ ଦାଦା ମଧୁବନ ବାବା କହୁଛନ୍ତି, ମିଠେ ବଚେ, ଯଦି ଉଚ୍ଚ ପଦ ପାଇବାର ଅଛି ତେବେ ସଚ୍ଚା ବାବାଙ୍କ ସହିତ ସର୍ବଦା ସଚ୍ଚା ହୋଇ ରୁହ। କୌଣସି ଭୁଲ ହୋଇଗଲେ ବାବାଙ୍କ ଠାରୁ କ୍ଷମା ମାଗିନିଅ, ନିଜ ମତରେ ଚାଲ ନାହିଁ। ଆଜିର ପ୍ରଶ୍ନ, କେଉଁ ମିଠା ସନ୍ତାନମାନେ କେବେ ହେଲେ ଲୁଚି ରହିପାରିବେ ନାହିଁ? ଉତ୍ତର, ଯେଉଁମାନଙ୍କର ଈଶ୍ୱରୀୟ ପରିବାର ପ୍ରତି ସ୍ନେହ ଅଛି, ଯେଉଁମାନଙ୍କୁ ରାତିଦିନ ସେବା କରିବାର ହିଁ ଚିନ୍ତା ଲାଗି ରହିଛି, ଯେଉଁମାନେ ଏହିଭଳି ସେବାଧାରୀ, ଆଜ୍ଞାକାରୀ ଏବଂ ବିଶ୍ୱସ୍ତ ଅଟନ୍ତି, କେବେ ହେଲେ ମନ ମତରେ ଚାଲନ୍ତି ନାହିଁ, ବାବାଙ୍କ ସହିତ ସଚ୍ଚା ଏବଂ ସ୍ୱଚ୍ଛ ହୃଦୟର ସହିତ ରଖିଛନ୍ତି, ସେମାନେ କେବେ ହେଲେ ଲୁଚି ରହିପାରିବେ ନାହିଁ। ଗୀତ, ତୁମି ହୋ ମାତା ପିତା, ତୁମି ହୋ ବନ୍ଧୁ ସଖା। ଓମ୍ ଶାନ୍ତି। ଏହି ଗୀତରେ ଗ୍ୟାରେଣ୍ଟି କାହାର ଥିଲା? ମାତା ପିତାଙ୍କ ସହିତ ପିଲାମାନଙ୍କର ଗ୍ୟାରେଣ୍ଟି ରହିଛି ଯେ ଆମେ, ଯେ ବାବା ଆମର ତ କେବଳ ଆପଣ, ଆପଣଙ୍କ ବ୍ୟତୀତ ଅନ୍ୟ କେହି ନାହାନ୍ତି। ଏହା କେତେ ଉଚ୍ଚ ଲକ୍ଷ୍ୟ! ଏହିଭଳି ଶ୍ରେଷ୍ଠ ପିତାଙ୍କର ଶ୍ରୀମତରେ ଯଦି କେହି ଚାଲନ୍ତି ତେବେ ଗ୍ୟାରେଣ୍ଟି ଅଛି, ସିଏ ନିଶ୍ଚିନ୍ତ ଉଚ୍ଚ ପଦ ପାଇବେ। କିନ୍ତୁ ଦେଖିବାକୁ ଗଲେ ବୁଦ୍ଧି କହୁଛି ଏହା ବହୁତ ଉଚ୍ଚ ଲକ୍ଷ୍ୟ, ଯାହାକି କୋଟିକରେ କେହି ଏବଂ କେହି ଭିତରେ ମଧ୍ୟ ଜଣେ ଜଣେ ମାଳାର ଦାନା ହୋଇଥାନ୍ତି। ପିଲାମାନେ ତ ମାତ ପିତା କହୁଛନ୍ତି, କିନ୍ତୁ ମାୟା ଏତେ ଶକ୍ତିଶାଳୀ ଯେ ବହୁତ ମୁସ୍କିଲରେ କେହି କେହି ଗ୍ୟାରେଣ୍ଟି ଉପରେ ଚାଲିପାରନ୍ତି। ତେବେ ସମସ୍ତେ ନିଜକୁ ପଚାରିପାରିବେ ଯେ ପ୍ରକୃତରେ ମୁଁ ମାତ ପିତାଙ୍କର ହୋଇଛି? ବାବା କହୁଛନ୍ତି ବହୁତ ଅଳ୍ପ ଅଛନ୍ତି, ସେଥିପାଇଁ ତ ଦେଖ ମାଳା କେତେ କମ୍ ଆତ୍ମାଙ୍କର ହେଉଛି। କେତେ କେତେ କୋଟି ଆତ୍ମାମାନଙ୍କ ମଧ୍ୟରୁ କେବଳ 8 ଜଣଙ୍କର ବୈଜନ୍ତୀ ମାଳା ତିଆରି ହେଉଛି। କେହି କେହି କହୁଛନ୍ତି ଗୋଟିଏ କଥା କହୁଛନ୍ତି, ଆଉ କରୁଛନ୍ତି ଆଉ ଗୋଟିଏ କଥା। ସେଥିପାଇଁ ବାବା ମଧ୍ୟ କହୁଛନ୍ତି ଦେଖ ଏହା କେତେ ଆଶ୍ଚର୍ଯ୍ୟ କଥା। ବାବା କେତେ ସମ୍ମୁଖରେ ବୁଝାଉଛନ୍ତି, କିନ୍ତୁ ସୁପୁତ୍ର ବହୁତ କମ୍ ବାହାରୁଛନ୍ତି। ପିଲାମାନଙ୍କ ଭିତରେ ଏତେ ଶକ୍ତି ନାହିଁ ଯାହାକି ଶ୍ରୀମତ ଆଧାରରେ ଚାଲିପାରିବେ, ତେବେ ନିଶ୍ଚିନ୍ତ ରାବଣ ମତରେ ଚାଲୁଛନ୍ତି, ସେଥିପାଇଁ ଏତେ ଉଚ୍ଚ ପଦ ପାଇ ପାରୁନାହାନ୍ତି। ତେଣୁ କେହି କୋଚିତ ହିଁ ମାଳର ଦାନା ହୋଇଥାନ୍ତି ଏବଂ କେହି ମିଠା ସନ୍ତାନମାନେ ଲୁଚି ରହିପାରିବେ ନାହିଁ। ସେମାନେ ସର୍ବଦା ବାବାଙ୍କ ହୃଦୟରେ ରହିଥାନ୍ତି, ସେମାନଙ୍କର ରାତିଦିନ ସେବାର ହିଁ ଚିନ୍ତା ରହିଥାଏ, ଈଶ୍ୱରୀୟ ସମ୍ବନ୍ଧ ପ୍ରତି ବହୁତ ସ୍ନେହ ରହିଥାଏ, ସେମାନଙ୍କର ବୁଦ୍ଧି କୁଆଡ଼େ ବାହାରକୁ ଯାଏ ନାହିଁ। ତେବେ ଏହିଭଳି ସ୍ନେହ ଦୈବୀ ପରିବାର ପ୍ରତି ରଖିବାକୁ ହେବ। ଅଜ୍ଞାନ କାଳରେ ମଧ୍ୟ ପିଲାମାନଙ୍କର ପିତାଙ୍କ ସହିତ ଏବଂ ଭାଇ ଭଉଣୀମାନଙ୍କ ସହିତ ପରସ୍ପର ଭିତରେ ବହୁତ ସ୍ନେହ ରହିଥାଏ। ଏଠାରେ ତ କାହାର କାହାର ଟିକିଏ ହେଲେ ବାବାଙ୍କ ସହିତ ଯୋଗ ନାହିଁ, ଗ୍ୟାରେଣ୍ଟି ତ ବହୁତ କରୁଛନ୍ତି, ଭକ୍ତି ମାର୍ଗରେ ଗାୟନ କରିଥାନ୍ତି। ଏବେ ତ ପିଲାମାନେ ସମ୍ମୁଖରେ ଅଛନ୍ତି, ତୁମେମାନେ ବିଚାର କର, ଭକ୍ତି ମାର୍ଗରେ ଯେଉଁମାନେ ଏତେ ଗାୟନ କରୁଛନ୍ତି ସେମାନେ କେତେ ସ୍ନେହରେ ମଧ୍ୟ ମନେ ପକାଉଥାନ୍ତି, କିନ୍ତୁ ଏଠାରେ ତ ମନେ ହିଁ ପକାଉ ନାହାନ୍ତି। ବାବାଙ୍କର ହେବା ଦ୍ୱାରା ମାୟା ଶତ୍ରୁ ହୋଇଯାଇଛି। ଯେତେବେଳେ ବୁଦ୍ଧି ବାହାରକୁ ଚାଲିଯାଉଛି ସେତେବେଳେ ମାୟା ଭଲ ଭାବରେ ତଳକୁ ଖସାଇ ଦେଉଛି। ସେମାନେ ନିଜେ ହିଁ ବୁଝିପାରୁନାହାନ୍ତି ଯେ ଆମେ ଯାହା ବି କରୁଛୁ ତାହା ତଳକୁ ଖସିବା ପାଇଁ ହିଁ କରୁଛୁ, ନିଜ ମତରେ ଚାଲି ତଳକୁ ଖସିବାରେ ଚାଲିଛନ୍ତି। ସେମାନଙ୍କୁ ଜଣା ହିଁ ପଡୁନାହିଁ ଯେ ଆମେ କଣ କରୁଛୁ। କିଛି ନା କିଛି ଦୁର୍ବଳତା ବା ତ୍ରୁଟି ତ ପିଲାମାନଙ୍କ ଉପରେ ନିଶ୍ଚିନ୍ତ ଅଛି, କହୁଛନ୍ତି ଗୋଟିଏ କଥା ଏବଂ କରୁଛନ୍ତି ଆଉ ଗୋଟିଏ କଥା। ନଚେତ ବାବାଙ୍କ ଠାରୁ କେତେ ଉଚ୍ଚ ସମ୍ପତ୍ତି ମିଳୁଛି, ତେଣୁ କେତେ ସତ୍ୟତାର ସହିତ ବାବାଙ୍କ ସେବାରେ ଲାଗିଯିବା ଉଚିତ। କିନ୍ତୁ ମାୟା କେତେ ଶକ୍ତିଶାଳୀ, କୋଟିକରେ ଗୋଟିଏ କେହି ବାବାଙ୍କୁ ପୁରା ଜାଣିଛନ୍ତି। ବାବା କହୁଛନ୍ତି କଳ୍ପ କଳ୍ପ ଏଇଭଳି ହେଉଛି, ସମ୍ପୂର୍ଣ୍ଣ ବିଶ୍ୱସ୍ତ ଏବଂ ଆଜ୍ଞାକାରୀ ନ ହେବା କାରଣରୁ ସେହି ବିଚାରମାନଙ୍କର ପଦ ଏହିଭଳି ହୋଇଯାଉଛି। କହୁଛନ୍ତି ମଧ୍ୟ ବାବା ଆମେ ରାଜଯୋଗ ଶିଖି ନରରୁ ନାରାୟଣ ବା ନାରୀରୁ ଲକ୍ଷ୍ମୀ ହେବୁ, ରାମସୀତା ହେବୁ ନାହିଁ। ହାତ ମଧ୍ୟ ଉଠାଉଛନ୍ତି, କିନ୍ତୁ ଚାଲିଚଳନ ବି ତ ସେଭଳି ହେବା ଦରକାର ନା। ବେହଦର ବାବା ସମ୍ପତ୍ତି ଦେବା ପାଇଁ ଆସୁଛନ୍ତି, କିନ୍ତୁ ତାଙ୍କ ଶ୍ରୀମତରେ କେତେ ଚାଲିବା ଦରକାର? ଏମିତି ତ ବହୁତ ଅଛନ୍ତି ଯେଉଁମାନେ ଯେପରିକି ରାଣ ଖାଉଛନ୍ତି ଯେ ଆମେ ଶ୍ରୀମତରେ ଚାଲିବୁ ନାହିଁ, ସେମାନେ ମଧ୍ୟ ଲୁଚି ରହିପାରିବେ ନାହିଁ। ଯଦି କାହା ଭାଗ୍ୟରେ ନାହିଁ ତେବେ ପ୍ରଥମେ ଦେହ ଅଭିମାନର ଚାପୁଡା ଲାଗୁଛି, ପୁଣି କାମ ବିକାରର, ଯଦି କାମ ବିକାର ନାହିଁ ତେବେ କ୍ରୋଧ ଆଉ ଲୋଭ ଅଛି, ଶତ୍ରୁ ତ ସମସ୍ତେ, ମୋହ ମଧ୍ୟ ଏଭଳି ଜିନିଷ ଯାହାକି ସତ୍ୟାନାଶ କରିଦେଉଛି, ଲୋଭ ମଧ୍ୟ କମ୍ ନୁହେଁ। ଏମାନେ ତୁମର ବହୁତ ବଡ ଶତ୍ରୁ ଅଟନ୍ତି, ପାଇ ପଇସାର ଜିନିଷକୁ ମଧ୍ୟ ଚୋରି କରିନେବେ। ତେବେ ଏହା ମଧ୍ୟ ଲୋଭ ଅଟେ ନା, କାହା କାହାର ଚୋରି କରିବାର ବହୁତ ଖରାପ ଅଭ୍ୟାସ ରହିଛି, ଭିତରେ ଭିତରେ ମନ ଖାଇବା ଉଚିତ ଯେ ମୁଁ ପାପ କରୁଛି, ତେଣୁ କି ପଦ ପାଇବି। ଶିବ ବାବାଙ୍କର ଯଜ୍ଞକୁ ଆସି ବାବାଙ୍କ ପାଖରେ ମୁଁ ଏଭଳି କାମ କିପରି କରିପାରିବି। ମାୟା ବହୁତ ଓଲଟା କାମ କରାଇ ଦେଉଛି, ସେମାନଙ୍କୁ କେବେ ବି ବୁଝାଅ ତଥାପି ଅଭ୍ୟାସ ଛାଡ଼ୁ ନାହିଁ। କେହି ତ ନାମ ରୂପରେ ଆକର୍ଷିତ ହୋଇଯାଉଛନ୍ତି, ଦେହ ଅଭିମାନ କାରଣରୁ ଜଣେ ଅନ୍ୟ ଜଣଙ୍କର ନାମ ରୂପରେ ବାନ୍ଧି ହୋଇଯାଉଛନ୍ତି। ପ୍ରତ୍ୟେକ ସେଣ୍ଟରର ସମାଚାର ବାବା ଜାଣୁଛନ୍ତି, ବାବା ମଧ୍ୟ କଣ କରିବେ, ବୁଝାଇବାକୁ ତ ପଡ଼ିବ ନା। ବହୁତ ଗୁଡ଼ିଏ ସେବା କେନ୍ଦ୍ର ରହିଛି, ତେଣୁ ବାବାଙ୍କ ପାଖକୁ କେତେ ସମାଚାର ମଧ୍ୟ ଆସୁଛି, ଚିନ୍ତା ତ ରହୁଛି ନା, ପୁଣି ବୁଝାଇବାକୁ ମଧ୍ୟ ପଡୁଛି। ମାୟା କମ୍ ନୁହେଁ, ପିଲାମାନଙ୍କୁ ବହୁତ ହଇରାଣ କରୁଛି। ଭଲ ଭଲ ପିଲାମାନଙ୍କୁ କୁହାଯାଉଛି ବଡ଼ ହେବା ଅର୍ଥ ବଡ଼ ଦୁଃଖ ପାଇବା। ଏଠାରେ ତ ଦୁଃଖର କୌଣସି କଥା ନାହିଁ, ଆମେ ଜାଣିଛୁ କଳ୍ପ ପୂର୍ବରୁ ମଧ୍ୟ ଏହିଭଳି ହୋଇଥିଲା, ଈଶ୍ୱରଙ୍କର ହେଲା ପରେ ମଧ୍ୟ ମାୟାର ହୋଇଯାଉଛନ୍ତି, କିଛି ନା କିଛି ବିକର୍ମ କରିଦେଉଛନ୍ତି। ସେଥିପାଇଁ ବାବା କହୁଛନ୍ତି ପ୍ରତିଜ୍ଞା ତ ବହୁତ ବଡ଼ ବଡ଼ କରୁଛନ୍ତି, ବାବା ମୁଁ ଆପଣଙ୍କ ଶ୍ରୀମତରେ ନିଶ୍ଚିତ ଚାଲିବି, କିନ୍ତୁ ଚାଲୁନାହାନ୍ତି। ସେଥିପାଇଁ ଦେଖ ମାଳା କେତେ ଛୋଟ ହେଉଛି, ବାକି ତ ସମସ୍ତେ ପ୍ରଜା ହେବେ, ଏହା କେତେ ବଡ଼ ଲକ୍ଷ୍ୟ। ଏଥିରେ ହୃଦୟର ସ୍ୱଚ୍ଛତା ବହୁତ ଦରକାର। କଥାରେ ମଧ୍ୟ ଅଛି ସଚ୍ ତୋ ବିଠୋ ନଚ, ଅର୍ଥାତ୍ ସତରେ ଥିଲେ ବସି ବସି ନାଚିବା ବା ଖୁସିରେ ରହିବା। ଯଦି ବାବାଙ୍କ ସାଥିରେ ସର୍ବଦା ସତ୍ୟତା ପୂର୍ବକ ଚାଲୁଥିବା, ତେବେ ସତ୍ୟଯୁଗରେ ଶ୍ରୀକୃଷ୍ଣଙ୍କ ସାଥିରେ ନୃତ୍ୟ କରିବ। ସତ୍ୟଯୁଗରେ ଶ୍ରୀକୃଷ୍ଣଙ୍କର ନୃତ୍ୟ ତ ବିଖ୍ୟାତ ଅଟେ, ରାସଲୀଳା ମଧ୍ୟ ତ ରାଧାକୃଷ୍ଣଙ୍କର ହିଁ ଦେଖାଇଛନ୍ତି, ରାମଲୀଳା ପରେ ଦେଖାଇଛନ୍ତି, କିନ୍ତୁ ନମ୍ବର ୱାନ୍ରେ ରାଧାକୃଷ୍ଣଙ୍କର ରାସ ହିଁ ଦେଖାଉଛନ୍ତି। କାରଣ ବର୍ତ୍ତମାନ ସମୟରେ ସେମାନେ ବାବାଙ୍କ ସହିତ ବହୁତ ବହୁତ ସଚ୍ଚା ହୋଇ ରହୁଛନ୍ତି, ତେଣୁ କେତେ ଉଚ୍ଚ ପଦ ପାଉଛନ୍ତି, ହାତ ତ ବହୁତ ଉଠାଇଛନ୍ତି, କିନ୍ତୁ ମାୟା କେତେ ବଡ଼ ପ୍ରବଳ। ଯଦି ପ୍ରତିଜ୍ଞା କରୁଛ ତେବେ ତା ଉପରେ ଚାଲିବାକୁ ପଡିବ। ମାୟାର ଭୂତମାନଙ୍କୁ ଘଡ଼ାଇବାକୁ ହବ, ଦେହ ଅଭିମାନ ପଛେ ପଛେ ସବୁ ଭୂତ ଆସିଯାଉଛି। ବାବା କହୁଛନ୍ତି ଦେହି ଅଭିମାନୀ ହୋଇ ବାବାଙ୍କୁ ସ୍ମରଣ କର, ସକାଳୁ ସକାଳୁ ଉଠି ବାବାଙ୍କ ସହିତ କଥାବାର୍ତ୍ତା ହୁଅ, ବାବାଙ୍କର ମହିମା କର। ଭକ୍ତି ମାର୍ଗରେ ଯଦିଓ ଭଗବାନଙ୍କୁ ସ୍ମରଣ କରୁଛନ୍ତି, କିନ୍ତୁ ମହିମା ତ କାହାର ବି ନାହିଁ। ଯଦି ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବେ ତେବେ ମହିମା କଣ କରିବେ। ଲହୁଣୀ ଚୋରି କଲେ, ଅମୁକକୁ ହଇରାଣ କଲେ, ଅକାସୁର ବକାସୁର ମାରିଲେ, ଅମୁକ ଅମୁକ କଲେ, ବାସ ଆଉ କଣ କହିବେ। ଏସବୁ ହେଲା ମିଛ କଥା, ଏଥିରେ ସତ୍ୟତାର ତିଳେ ମାତ୍ର ନାହିଁ। ତେବେ ରାସ୍ତା କଣ ବତାଇବେ, ମୁକ୍ତି କାହାକୁ କୁହାଯାଏ ତାହା ବି ଜାଣିନାହାନ୍ତି। ଏହି ସମୟରେ ସାରା ବିଶ୍ୱରେ ରାବଣର ରାଜ୍ୟ ଚାଲିଛି, ତେଣୁ ଏଠାରେ ସମସ୍ତେ ପତିତ, କିନ୍ତୁ ମନୁଷ୍ୟମାନେ ଭ୍ରଷ୍ଟାଚାରୀର ଅର୍ଥକୁ ମଧ୍ୟ ଜାଣିନାହାନ୍ତି, ଏ କଥା ମଧ୍ୟ ଜାଣିନାହାନ୍ତି ଯେ ସତ୍ୟଯୁଗରେ ନିର୍ବିକାରୀ ଦେବତାମାନେ ଥିଲେ। ଗାୟନ ମଧ୍ୟ କରୁଛନ୍ତି ସର୍ବଗୁଣ ସମ୍ପନ୍ନ ଷୋଳକଳା ସମ୍ପୂର୍ଣ୍ଣ, କିନ୍ତୁ ପୁଣି ବି କହୁଛନ୍ତି ସେଠାରେ ରାବଣ କଂସ ଜରାସନ୍ଧ ଆଦି ଥିଲେ। ଯଦି କୁହାଯାଉଛି ପବିତ୍ର ହୁଅ, ତେବେ କହୁଛନ୍ତି ଦେବତାମାନଙ୍କର ତ ପିଲାଛୁଆ ଥିଲେ ନା, ଆରେ ତୁମେ ତ ଗାୟନ କରୁଛ ସର୍ବଗୁଣ ସମ୍ପନ୍ନ ସମ୍ପୂର୍ଣ୍ଣ ନିର୍ବିକାରୀ, ପୁଣି ସେଠାରେ ବିକାରର କଥା କିପରି ହୋଇପାରିବ, ତେଣୁ ତୁମେ ମଧ୍ୟ ନିର୍ବିକାରୀ ହୁଅ। ସେମାନେ କହୁଛନ୍ତି ସୃଷ୍ଟି ପୁଣି ବଢିବ କିପରି, ସନ୍ତାନ କିପରି ଜନ୍ମ ହେବେ, ମନ୍ଦିରକୁ ଯାଇ ମହିମା ତ ଗାନ କରୁଛନ୍ତି, ସର୍ବଗୁଣ ସମ୍ପନ୍ନ ସମ୍ପୂର୍ଣ୍ଣ ନିର୍ବିକାରୀ, ପୁଣି ସେଠାରେ ବିକାରର କଥା କିପରି ହୋଇପାରିବ, ତେଣୁ ତୁମେ ମଧ୍ୟ ନିର୍ବିକାରୀ ହୁଅ। ସେମାନେ କହୁଛନ୍ତି ସୃଷ୍ଟି ପୁଣି ବଢିବ କିପରି, ସନ୍ତାନ କିପରି ଜନ୍ମ ନବ, ପରୀକ୍ଷା କରି ଦେଖ, ଘରେ ଯାଇ ବୁଝାଅ ତେବେ ତ ମାନିବେ ନାହିଁ, ମନ୍ଦିରର କଥା ମଧ୍ୟ ମନ୍ଦିରରେ ହିଁ ରହିଗଲା। ମନ୍ଦିରକୁ ଯାଇ ମହିମା ଗାନ କରୁଛନ୍ତି, ପୁଣି ଘରକୁ ଆସି ସେଇ ମହିମାକୁ ଭୁଲି ଯାଉଛନ୍ତି। ଯଦି ପବିତ୍ର ରହିବା ପାଇଁ କହିବ ତେବେ କହିବେ ବାଃ ବିକାର ବିନା ଦୁନିଆ କିପରି ଚାଲିବ, ସେମାନଙ୍କୁ ଜଣା ହିଁ ନାହିଁ ଯେ ନିର୍ବିକାରୀ ଦୁନିଆ କିପରି ମିଳିଥାଏ। ପିଲାମାନେ ତ ଗୀତ ମଧ୍ୟ ଶୁଣିଲେ, ପ୍ରତିଜ୍ଞା ମଧ୍ୟ କରୁଛନ୍ତି ତୁମ ମତରେ ଚାଲିବୁ, କାରଣ ଶ୍ରୀମତରେ ଚାଲିବାର ହିଁ କଲ୍ୟାଣ ଅଛି। ବାବା ତ କହି ଚାଲିଛନ୍ତି ଯେ ଶ୍ରୀମତରେ ଚାଲ, ନହେଲେ ଶେଷରେ ମୃତ୍ୟୁ ଆସିଯିବ। ପୁଣି ଧର୍ମରାଜପୁରୀରେ ଅଦାଲତରେ ସବୁ କହିବାକୁ ପଡିବ, ତୁମେ ଏହି ପାପ କର୍ମ କରିଛ, ନିଜ ମତରେ ରହିବା ଦ୍ୱାରା କଳ୍ପକଳ୍ପର ଦାଗ ଲାଗିଯିବ। ଏମିତି ନୁହେଁ ଯେ ଥରେ ଫେଲ ହୋଇଗଲେ ପୁଣି ଦ୍ୱିତୀୟ ତୃତୀୟ ବର୍ଷରେ ପଢିଦେବା, ନା ଏବେ ଯଦି ଫେଲ ହେଲ ତେବେ କଳ୍ପକଳ୍ପ ଫେଲ ହୋଇଯିବ, ସେଥିପାଇଁ ପୁରୁଷାର୍ଥ ବହୁତ କରିବାକୁ ପଡିବ, ପ୍ରତିପାଦରେ ଶ୍ରୀମତରେ ଚାଲିବାକୁ ହବ। ନିଜ ଭିତରେ କିଛି ବି ବିକାରର ଆବର୍ଜନା ଯେପରି ନ ରହୁ ହୃଦୟକୁ ସମ୍ପୂର୍ଣ୍ଣ ଶୁଦ୍ଧ କରିବାକୁ ହେବ। ଭାରତ ନାରଦକୁ ମଧ୍ୟ କହିଥିଲେ ନା ନିଜର ମୁହଁକୁ ଦର୍ପଣରେ ଦେଖ, ତେଣୁ ସିଏ ଦେଖିଲେ ମୁଁ ତ ମାଙ୍କଡ ଭଳି ଦେଖାଯାଉଛି, ଏହା ତ ଏକ ଦୃଷ୍ଟାନ୍ତ। ତେବେ ନିଜକୁ ପଚାରିବାକୁ ହେବ ଯେ ମୁଁ କେତେ ଶ୍ରୀମତରେ ଚାଲୁଛି। ବୁଦ୍ଧି ଯୋଗ ବାହାରେ କେଉଁଠି ଘୁରୁ ନାହିଁ ତ, ତେ ଦେହ ଅଭିମାନରେ ଚାଲୁ ନାହିଁ ତ। ଯେଉଁମାନେ ଦେହି ଅଭିମାନୀ ହୋଇ ରହିବେ ସେମାନେ ସେବାରେ ମଧ୍ୟ ତତ୍ପର ରହିବେ। ତେବେ ସବୁକିଛି ଯୋଗ ଉପରେ ନିର୍ଭର କରୁଛି। ଭାରତରେ ଯୋଗ ବିଖ୍ୟାତ ଅଟେ, ତାହା ତ ନିରାକାର ବାବା ହିଁ ନିରାକାର ପିଲାମାନଙ୍କୁ ବୁଝାଉଛନ୍ତି। ଏହାକୁ କୁହାଯାଏ ସହଜ ରାଜଯୋଗ। ଲେଖା ମଧ୍ୟ ହୋଇଛି ନିରାକାର ପରମାତ୍ମା ହିଁ ରାଜଯୋଗ ଶିଖାଉଛନ୍ତି, କେବଳ ଶ୍ରୀକୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି। ତୁମେ ଜାଣିଛ ଆମକୁ ଏହିଭଳି ଲକ୍ଷ୍ମୀ ନାରାୟଣ ହେବାକୁ ପଡିବ, ପୁଣ୍ୟ ଆତ୍ମା ହେବାକୁ ପଡିବ, ପାପର କୌଣସି କଥା ନାହିଁ। ବାବାଙ୍କର ସ୍ମୃତିରେ ରହି ତାଙ୍କର ସେବାରେ ଲାଗିଯିବାକୁ ହବ। ଏତେ ଉଚ୍ଚ ପଦ ପାଇବାକୁ ହେଲେ କିଛି ମେହନତ ତ କରିବାକୁ ପଡିବ ନା। ସନ୍ନ୍ୟାସୀମାନେ ତ କହୁଛନ୍ତି ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ରହିବା, ଏ କଥା ସମ୍ଭବ ନୁହେଁ। ସମ୍ପୂର୍ଣ୍ଣ ହେବାରେ ବହୁତ ଫେଲ ହୋଇଯାଇଛନ୍ତି, କାରଣ ଯୋଗଯୁକ୍ତ ହୋଇ ରହିପାରୁ ନାହାନ୍ତି। ଏବେ ପ୍ରାଚୀନ ଯୋଗ ବାବା ଶିଖାଉଛନ୍ତି, ବାବା କହୁଛନ୍ତି ମୁଁ ନିଜେ ଆସି ଯୋଗ ଶିଖାଉଛି। ଏବେ ମୋତେ ମନେ ପକାଅ, ତୁମକୁ ତ ମୋ ନିକଟକୁ ଆସିବାକୁ ହବ। ଏହା ହେଉଛି ଯୋଗର ଯାତ୍ରା, ତାହା ତୁମର ମିଠା ଶାନ୍ତିଧାମ ଅଟେ। ଏ କଥା ମଧ୍ୟ ଜାଣିଛ ଯେ ଆମେ ଭାରତବାସୀ ହିଁ ଭାରତରେ ଜନ୍ମ ନେବୁ ଏବଂ ପୁରା ବର୍ଷା ପାଇବୁ। ତେଣୁ ବାବା ବାରମ୍ବାର ବୁଝାଉଛନ୍ତି ପ୍ରତିଜ୍ଞା ଉପରେ ଦୃଢ ହୋଇ ରୁହ, ଯଦି ଭୁଲ ହୋଇଯାଉଛି ତେବେ ବାବାଙ୍କ ଠାରୁ କ୍ଷମା ମାଗିନିଅ। ଦେଖ ଏବେ ସନ୍ତାନଟି କ୍ଷମା ମାଗି ନେବା ପାଇଁ ଖାସ କରି ବାବାଙ୍କ ପାଖକୁ ଗୋଟିଏ ଦିନ ଆସିଛି, ଟିକିଏ ଭୁଲ ହୋଇଗଲା ତେଣୁ ଧାଇଁ ଆସିଛି, କାରଣ ମନ ଖାଉଛି। ତେଣୁ ଭାବିଲା ସମ୍ମୁଖକୁ ଯାଇ ବାବାଙ୍କୁ ଶୁଣାଇବି ବାବାଙ୍କ ପ୍ରତି କେତେ ସମ୍ମାନ ଅଛି। ବହୁତ ପିଲା ଅଛନ୍ତି ଯିଏକି ୟାଙ୍କ ଠାରୁ ଅଧିକ ବିକର୍ମ କରି ଚାଲିଛନ୍ତି କିନ୍ତୁ ଜଣା ବି ପଡୁନାହାନ୍ତି। ମୁଁ ତ କହୁଛି ବାହା ମୋର ସନ୍ତାନ ବହୁତ ଭଲ, ଟିକିଏ ଭୁଲ ପାଇଁ କ୍ଷମା ନେବା ପାଇଁ ଆସିଛି। ବାବା ସଦାବେଳେ କୁହନ୍ତି ଯେ ଭୁଲକୁ ଶୁଣାଇ କ୍ଷମା ମାଗି ନିଅ, ନଚେତ ସେଇ ପାପ ବୃଦ୍ଧି ହୋଇ ଚାଲିବ, ଶେଷରେ ତୁମେ ତଳକୁ ଖସିଯିବ। ମୁଖ୍ୟ କଥା ହେଲା ଯୋଗ, ଯାହାଦ୍ୱାରା ତୁମେମାନେ ରକ୍ଷା ପାଇଯିବ। ସେଇ ଯୋଗର ବହୁତ ଅଭାବ ରହୁଛି। ଜ୍ଞାନ ତ ବହୁତ ସହଜ, ଏହା ତ ଯେମିତି ଗୋଟିଏ କାହାଣୀ ସଦୃଶ। ଆଜିଠାରୁ 5000 ବର୍ଷ ପୂର୍ବେ କାହାର ରାଜ୍ୟ ଥିଲା, କିପରି ରାଜତ୍ୱ କରୁଥିଲେ, କେତେ ସମୟ ରାଜ୍ୟ କରିଲେ, ପୁଣି ରାଜ୍ୟ କରୁ କରୁ କିପରି ବିକାରର ବନ୍ଧନରେ ବାନ୍ଧି ହେଲେ, ତାହା ଉପରେ କେହି ଆକ୍ରମଣ କରିନାହାନ୍ତି। ପରେ ଯେତେବେଳେ ବୈଶବଂଶୀ ହେଲେ ସେତେବେଳେ ଯୁଦ୍ଧ ଆଦି ହେଲା, ସେମାନଙ୍କ ଠାରୁ ତ ରାବଣ ରାଜ୍ୟ ଛଡାଇ ନେଲା, ତୁମେ ପୁଣି ରାବଣ ଉପରେ ବିଜୟ ପ୍ରାପ୍ତ କରି ନେଉଛ, ଏ କଥା ମଧ୍ୟ କାହା ବୁଦ୍ଧିରେ ମୁସ୍କିଲ ଧାରଣ ହେଉଛି। ତୁମକୁ ବାବାଙ୍କ ସହିତ ପୁରା ବିଶ୍ୱସ୍ତ ଏବଂ ଆଜ୍ଞାକାରୀ ହେବା ଉଚିତ। ଅଜ୍ଞାନ କାଳରେ ମଧ୍ୟ କେହି କେହି ବିଶ୍ୱସ୍ତ ଏବଂ ଆଜ୍ଞାକାରୀ ଥାନ୍ତି, କେହି କେହି ଚାକରମାନେ ମଧ୍ୟ ବଡ଼ ବିଶ୍ୱସ୍ତ ଥାନ୍ତି। ଲକ୍ଷ ଲକ୍ଷ ଟଙ୍କା ପଡିଥିଲେ ମଧ୍ୟ ଗୋଟିଏ ଟଙ୍କା ବି ଉଠାଇବେ ନାହିଁ, କହନ୍ତି ସେଠଜୀ ଆପଣ ଚାବି ଛାଡି ଚାଲିଯାଇଥିଲେ, ମୁଁ ଯତ୍ନରେ ରଖିଛି। ଏଇଭଳି ମଧ୍ୟ ଅଛନ୍ତି। ବାବା ତ ବହୁତ ଭଲ ଭାବରେ ବୁଝାଇ ଚାଲିଛନ୍ତି। ବିବେକ କହୁଛି ଯେ ଏହି କାରଣରୁ ମାଳାର ଦାନା ହୋଇପାରୁ ନାହିଁ, ପୁଣି ସେଠାକୁ ଯାଇ ଦାସଦାସୀ ହେବେ, ଭଲ ଭାବରେ ପଢୁନାହାନ୍ତି, ତେଣୁ ନିଶ୍ଚିନ୍ତ ଭାବରେ ଏହିଭଳି ଅବସ୍ଥା ହୋଇଥିବ, ଶ୍ରୀମତରେ ଚାଲୁ ନାହାନ୍ତି। ବାବା ବୁଝାଉଛନ୍ତି ତୁମର ଲକ୍ଷ୍ୟ ପୁରା ନିର୍ଭର କରୁଛି ଯୋଗ ଉପରେ, ମାୟା ଏକଦମ ନାକରୁ ଧରି ନେଉଛି, ଯୋଗ ଲଗାଇବାକୁ ଦେଉନାହିଁ। ଯଦି ଯୋଗ ଥାନ୍ତା ତେବେ ସେବା ମଧ୍ୟ ଭଲ ଭାବରେ କରୁଥାନ୍ତା, ପାପର ଡର ଥାନ୍ତା, ଯେପରି ଏହି ସନ୍ତାନ ମଧ୍ୟ ବହୁତ ଭଲ। ସତ୍ୟତା ଏହିଭଳି ରହିବା ଦରକାର, ଭଲ ଭଲ ପିଲାଙ୍କ ଠାରୁ ଏହାଙ୍କର ପଦ ଭଲ ଅଟେ, ଆଉ ଯିଏ ବି ସେବା କରୁଛନ୍ତି ସେମାନେ କେଉଁଠି ନା କେଉଁଠି ଆକର୍ଷିତ ହୋଇ ରହିଛନ୍ତି, କିଛି ବି ଶୁଣାଉ ନାହାନ୍ତି, କହିଲେ ମଧ୍ୟ ଛାଡୁ ନାହାନ୍ତି। ଗୀତରେ ଦେଖ ପ୍ରତିଜ୍ଞା କରୁଛନ୍ତି, କିଛି ବି ହୋଇଯାଉ କେବେ ବି ଏଭଳି ଭୁଲ କରିବି ନାହିଁ। ମୂଳ କଥା ହେଲା ଦେହ ଅଭିମାନର, ଦେହ ଅଭିମାନରୁ ହିଁ ସବୁ ଭୁଲ ହୋଇଥାଏ, ପିଲାମାନେ ବହୁତ ଭୁଲ କରୁଛନ୍ତି, ସେଥିପାଇଁ ସତର୍କ କରି ଦିଆଯାଉଛି। ବାବାଙ୍କର କାମ ହେଲା ବୁଝାଇବା, ନ ବୁଝାଇଲେ କହିବେ ଆମକୁ କଣ କେହି ବୁଝାଇଥିଲେ। ଏହା ଉପରେ ଗୋଟିଏ କାହାଣୀ ଅଛି, ବାବା ମଧ୍ୟ କହୁଛନ୍ତି ପିଲାମାନେ ସାବଧାନ ରୁହ, ନଚେତ ବହୁତ ଦଣ୍ଡ ଭୋଗିବାକୁ ପଡିବ। ପୁଣି ସେତେବେଳେ ଆଉ କହିବେ ନାହିଁ ଯେ ଆମକୁ କାହିଁକି ଜଣାଇ ନଥିଲ, ନଚେତ ବହୁତ ଦଣ୍ଡ ଭୋଗିବାକୁ ପଡିବ। ବାବା ସଫା ସଫା ବୁଝାଉଛନ୍ତି ଯେ ଯଦି ଟିକିଏ ବି ପାପ କରିବ ତେବେ ତାହା ବହୁତ ବୃଦ୍ଧି ହୋଇ ଚାଲିବ, ପୁଣି ବାବାଙ୍କ ଆଗରେ ମୁଣ୍ଡ ମଧ୍ୟ ଉଠାଇ ପାରିବ ନାହିଁ। ମିଛ କହିବା ପାଇଁ ତ ତୋବା ତୋବା ବା ଛି ଛି କରିବା ଦରକାର। ଏଭଳି ଭାବ ନାହିଁ ଯେ ଶିବ ବାବା କଣ ଆମକୁ ଦେଖୁଛନ୍ତି। ଆରେ ଅଜ୍ଞାନ କାଳରେ ମଧ୍ୟ ସିଏ ସବୁ କିଛି ଜାଣୁଛନ୍ତି, ସେଥିପାଇଁ ତ ପାପ ଆଉ ପୁଣ୍ୟର ଫଳ ଦେଉଛନ୍ତି। ବାବା ସ୍ପଷ୍ଟ ଭାବରେ କହୁଛନ୍ତି ଯେ ତୁମେ ଯଦି ପାପ କରିବ ତେବେ ତୁମ ପାଇଁ ବହୁତ କଡ଼ାଦଣ୍ଡ ରହିଛି। ବାବାଙ୍କ ଠାରୁ ସମ୍ପତ୍ତି ନେବା ପାଇଁ ଆସିଛ, ତେବେ ତା ବଦଳରେ ଦୁଇଟି ଯାକ କାନ କଟାଇବା ଅର୍ଥାତ୍ ଦଣ୍ଡ ଭୋଗିବା, ଦଣ୍ଡ ଭୋଗ କରିବା ତ ଉଚିତ ନୁହେଁ ନା। କହୁଛନ୍ତି ଜଣେ ଅଟନ୍ତି, ମନେ ପକାଉଛନ୍ତି ଆଉ ଜଣଙ୍କୁ। ଯଦି ବାବାଙ୍କୁ ସ୍ମରଣ କରୁନାହାନ୍ତି ତେବେ କୁହ ତାଙ୍କର ଗତି କଣ ହବ। ସତ୍ୟ କହିବା, ସତ୍ୟ ଖାଇବା, ସତ୍ୟ କହିବା, ସତ୍ୟ ପିନ୍ଧିବା, ଏହି କଥା ତ ଏହି ସମୟରେ ହିଁ ଅଟେ। ଯେହେତୁ ବାବା ଆସି ଶିଖାଉଛନ୍ତି ତେଣୁ ତାଙ୍କ ସହିତ ସବୁ କଥାରେ ସଚ୍ଚା ହୋଇ ରହିବା ଉଚିତ। ଆଚ୍ଛା, ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର, ସତ୍ୟତା ପୂର୍ବକ ବାବାଙ୍କର ସେବାରେ ଲାଗିଯିବାକୁ ହବ। ସମ୍ପୂର୍ଣ୍ଣ ବିଶ୍ୱସ୍ତ ଆଜ୍ଞାକାରୀ ହେବାକୁ ହବ। ଈଶ୍ୱରୀୟ ପରିବାର ପ୍ରତି ସଚ୍ଚା ସ୍ନେହ ରଖିବାକୁ ହବ। ନମ୍ବର ଦୁଇ, ଶ୍ରୀମତ ସହିତ ମନ୍ମତ ବା ରାବଣର ମତରେ ମିଶ୍ରଣ କରିବାର ନାହିଁ। ଏକମାତ୍ର ବାବା, ଅନ୍ୟ କେହି ନୁହେଁ, ଏହି ପ୍ରତିଜ୍ଞାରେ ଦୃଢ ଭାବରେ ରହିବାକୁ ହବ। ହୃଦୟକୁ ଶୁଦ୍ଧ ପବିତ୍ର ରଖିବାକୁ ହବ। ଆଜିର ବରଦାନ, ଆତ୍ମ ଅଭିମାନୀ ସ୍ଥିତିର ସୁଗନ୍ଧ ଆଧାରରେ ସମସ୍ତଙ୍କୁ ପରମାତ୍ମା ସନ୍ଦେଶ ଦେଉଥିବା ବିଶ୍ୱ କଲ୍ୟାଣକାରୀ ହବ। ଡିଟେଲ୍ସ, ଆତ୍ମିକ ସ୍ଥିତିରେ ସର୍ବଶକ୍ତି ଗୁଡ଼ିକୁ ଯଦି ନିଜ ଭିତରେ ଧାରଣ କରିନେବ ତେବେ ଆତ୍ମ ଅଭିମାନୀ ସ୍ଥିତିର ସୁଗନ୍ଧ ସହଜରେ ଅନେକ ଆତ୍ମାକୁ ନିଜ ଆଡ଼କୁ ଆକର୍ଷିତ କରିବ। ଯେପରି ମାନସିକ ଶକ୍ତି ବା ସଂକଳ୍ପର ଶକ୍ତି ଦ୍ୱାରା ପ୍ରକୃତିକୁ ତମ ପ୍ରଧାନରୁ ସତ ପ୍ରଧାନ କରୁଛ, ସେହିପରି ବିଶ୍ୱର ଅନ୍ୟ ସବୁ ଆତ୍ମାମାନେ ଯେଉଁମାନେ କି ଆପଣମାନଙ୍କ ସମ୍ମୁଖକୁ ଆସିପାରୁନାହାନ୍ତି ସେମାନଙ୍କୁ ଦୂରରେ ଥାଇ ମଧ୍ୟ ନିଜର ଆତ୍ମିକ ଶକ୍ତି ଦ୍ୱାରା ବାବାଙ୍କର ପରିଚୟ ବା ମୁଖ୍ୟ ସନ୍ଦେଶ ଦେଇପାରିବ। ଏହିଭଳି ସୂକ୍ଷ୍ମ ମେସିନାରୀକୁ ଯଦି ତୀବ୍ର ବେଗୀ କରିଦେବ ତେବେ ଅନେକ ବିକଳ ହେଉଥିବା ଆତ୍ମାମାନଙ୍କୁ ଆଞ୍ଜୁଳି ମିଳିଯିବ ଏବଂ ତୁମେ ବିଶ୍ୱ କଲ୍ୟାଣକାରୀ ହୋଇପାରିବ। ସ୍ଲୋଗାନ, ଯଦି ନିଜ ପାଖରେ ଶୁଦ୍ଧ ବା ଶ୍ରେଷ୍ଠ ସଂକଳ୍ପ ଗୁଡ଼ିକୁ ଜାଗ୍ରତ କରି ରଖିବ ତେବେ ବ୍ୟର୍ଥ ସ୍ୱତ ହିଁ ସମାପ୍ତ ହୋଇଯିବ। ଅବ୍ୟକ୍ତ ଇସାରା, ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ଯେତେବେଳେ କୌଣସି ବି ପରିସ୍ଥିତି ଆସୁଛି ସେତେବେଳେ ବାବାଙ୍କୁ ନିଜର ସାଥୀ କରିଦିଅ, ତେବେ ଅନୁଭବ କରିବ ଯେ ମୁଁ ଏକୁଟିଆ ନୁହେଁ, ମୋ ସହିତ ଏକ ବିଶେଷ ଶକ୍ତି ରହିଛି। ଯେଉଁଠାରେ ବାବା ରହିଥିବେ ସେଠାରେ ଯେତେ ବି ତୋଫାନ ଆସୁ ତାହା ତୋଫା ଅର୍ଥାତ୍ ଉପହାର ହୋଇଯିବ। ନିଶ୍ଚୟ ବୁଦ୍ଧି ବିଜୟୀ, ଏହି ସମାନ ସ୍ମୃତି ଦ୍ୱାରା ବିଜୟୀ ହୁଅ ଏବଂ ବିଜୟୀ ବର୍ଷ ପାଳନ କର। ଓମ୍ ଶାନ୍ତି।